ମୋ ନାଁ ପ୍ରିୟମ୍ବଦା ପଣ୍ଡା। ମୁଁ 8 ନମ୍ବର ୱାର୍ଡ ରାଧାକୃଷ୍ଣ ତଳସାହିରୁ କହୁଛି। ଆମର ଏଠି ପାଣିର ଅସୁବିଧା ରହୁଛି, ବର୍ଷା ଦିନେ ଘର ଭିତରେ ଚାରିଆଡେ ପାଣି ପଶୁଛି ଆଉ ଠିକସେ କ୍ଲିନ୍ ଡ୍ରେନ୍ କ୍ଲିନ୍ କରାଯାଉ ନାହିଁ। ଏଠି ଆମର କୌଣସି ପ୍ରକାର ସୁବିଧା ଆମକୁ ଦିଆଯାଉ ନାହିଁ, ପାଣିର ଅସୁବିଧା। ତାପରେ ଗୋଟାଏ ଇଲେକ୍ଟ୍ରି ଖୁଣ୍ଟି ଅଛି ଯୋଉଟାକି ସେଥିରୁ 15-16 ଘର ଖଣ୍ଡେ ଲାଇନ ନେଇଛନ୍ତି, ଆଉ ସେ ଇଲେକ୍ଟ୍ରି ଖୁଣ୍ଟି ବହୁତ ପୁରୁଣା ହେଇଗଲାଣି। ସେ କୋଉ ମୁହୂର୍ତ୍ତରେ ପଡିଯିବ ତାର କିନ୍ତୁ କିଛି ଠିକ ଠିକଣା ନାହିଁ। ତାର ଟିକେ ଜଲ୍ଦି ଟିକେ ମରାମତି କଲେ ଆମେ ଆପଣଙ୍କ ପାଖରେ ଚିର ଉପକୃତ ହବୁ।